ନମସ୍କାର। ପ୍ରଦୋଷ ମିଶ୍ରଙ୍କର ଗଳ୍ପ ବୋଉର ଦ୍ୱିତୀୟ ଭାଗ। ଏମିତି ଏକ ପରିସ୍ଥିତି ଭିତରେ ପ୍ରକାଶଙ୍କର ପାରିବାରିକ ଜୀବନ ଆଗେଇ ଚାଲୁଥିଲା। ଜଣେ ଲୋକ ପାଇଁ ଏତେ କଷ୍ଟ! ଏ ପ୍ରକାର ଧାରାବାହିକତାକୁ ଦେଖିତ କରି ଆଉ ଏକ ଘଟଣା ଘଟିଲା। ପ୍ରକାଶଙ୍କର ପଦୋନ୍ନତି ହେଲା ସେକ୍ସନ ଅଫିସର। ସମସ୍ତେ ଖୁସି ହେଲେ, ଘରେ ମିଠା ବଣ୍ଟା ହେଲା। ବୋଉ ମୁହଁରେ ବି ମିଠା ଗୋଟେ ଗୁଞ୍ଜି ଦେଉଦେଉ ପ୍ରକାଶ କହିଲେ, ମୋର ପଦୋନ୍ନତି ହୋଇଛି ପୁଅ, ଅଫିସର ହେବି। ବୋଉର ଆଖି ଜକେଇ ଆସିଲା ଆନନ୍ଦରେ। ଆଉ କ'ଣ କରିପାରିଥାନ୍ତା ସିଏ, ପ୍ରକାଶ ବୁଝିଗଲେ। ବୋଉ କଡ଼ ଲେଉଟାଇ ଦେଇ ଚଦର ପକାଇଦେଲେ। ସେଦିନ କିନ୍ତୁ ସାରାଦିନର ଖୁସି ସନ୍ଧ୍ୟାବେଳକୁ ମଳିନ ପଡ଼ିଗଲା। ପଦୋନ୍ନତି ସଙ୍ଗେ ତାଙ୍କର ବଦଳି ହୋଇଯାଇଛି, ଇତି ଚମକି ପଡ଼ିଲେ। ମିଲି ଏଲି ରୋମି ଚୁପ୍ ରହିଲେ। ପ୍ରକାଶ କହିଲେ, ମୋତେ ଏକା ଯିବାକୁ ହେବ, ଏ ବର୍ଷଟା ତୁମେମାନେ ଏଇଠି ରହିବ, ତୁମର ପଢ଼ା ସରିଲେ ସମସ୍ତେ ଯିବ। ଇତି କହିଲେ, ଏଠି ରହିବା କଥା କହୁଛ ଯେ, ପିଲାମାନଙ୍କର କଥା ତ ମୁଁ ସମ୍ଭାଳି ନେବି, କିଛି ଅସୁବିଧା ହେବନି। ହେଲେ ବୋଉ, ତାଙ୍କ କଥା ବୁଝିବ କିଏ? ମୁଁ ପାରିବିନି। ତୁମେ ପଛେ କେଉଁ ଜଙ୍ଗଲକୁ ଯାଅ, ତାଙ୍କୁ ସାଙ୍ଗରେ ନିଅ, ମୁଁ ଏକା ମାଇପି ଲୋକଟା କେମିତି ସମ୍ଭାଳିବି ଯେ? ମୁଁ ପାରିବିନି। ତୁମେ ପ୍ରବେଶ ପାଖକୁ ଲେଖ, ସେ କିଛି ଦିନ ପାଖରେ ରଖନ୍ତୁ। ସାନ ପୁଅକୁ ଏତେ ଭଲ ପାଉଥିଲେ, ଏ ବେଳରେ ଦେଖାଶୁଣା କଲାବେଳକୁ ଆମେ, ତୁମେ ତା ପାଖକୁ ଫୋନ୍ ତ କର। କିନ୍ତୁ ସେମାନେ ତ ଦୁଇଜଣ ଯାକ ଚାକିରିଆ, କିଏ ବୋଉ କଥା ବୁଝିବ କହିଲ? ନିଜ ପରିବାର କଥା ତ ସେମାନେ ବୁଝିପାରୁନାହାନ୍ତି। ମୁଁ ସେସବୁ କଥା ଜାଣେ ନା, ସେସବୁ ବାହାନା। ଏତେ ଟଙ୍କା ରୋଜଗାର କରୁଛନ୍ତି, ବୋଉଙ୍କ ପାଇଁ ଆୟବଟ ରଖନ୍ତୁ, ହାତ ଗୋଡ଼କୁ ଲାଗିବନି। ପ୍ରକାଶ କ'ଣ ବା କହିବେ ଆଉ, ଯାହା କୁହ ପଛେ ମୋ ଦ୍ୱାରା ଏତେ କାମ ହୋଇପାରିବନି। ତୁମେ ତୁମ ଭାଇଙ୍କୁ ମୁଣ୍ଡରେ ବସେଇଥାଅ, ଚୁଟି ନେଇ ନିଜେ ସେବା କର। ସେତିକି ବେଳଠୁ ଇତି ମୁହଁ ଫୁଲେଇ ବସିଛନ୍ତି। ପ୍ରକାଶ କହିଲେ, ହେଲା, ମୁଁ ଆଜି ଟେଲିଫୋନ୍ କରୁଛି, ସେ ଆସୁ, କିଛି ଗୋଟେ ବ୍ୟବସ୍ଥା କରିବା। ଟେଲିଫୋନ୍ ପାଇ ପ୍ରବେଶ ଓ ଲୋପା ଆସିଲେ। ବୋଉର ଗୋଡ଼ ତଳେ ପ୍ରଣାମ କଲେ। ପ୍ରବେଶଟା ଏମିତି, ପିଲାଦିନୁ ଖାମଖିଆଲି ପିଲାଟାଏ, ପାଖରେ ଦେଖିଲେ ଦୁର୍ବଳ ହୋଇଯାଆନ୍ତି ପ୍ରକାଶ। ସେ ତ ଖାଲି ବଡ଼ ଭାଇ ନୁହନ୍ତି, ବରଂ ତାଠୁ ଆଉ କିଛି ଅଧିକ, ବୟସରେ ଅନେକ ଫରକ। ଏଇ କୋଳରେ କାଖେଇ ତାକୁ ମଣିଷ କରିଛନ୍ତି, କଷ୍ଟ କରି ପାଠ ପଢ଼ାଇଛନ୍ତି। ବାପା ଚାଲିଗଲା ପରେ ସେ ହିଁ ବାପାଙ୍କର ଦାୟିତ୍ୱ ନେଇଛନ୍ତି। ପ୍ରବେଶଙ୍କର ବି ଅନେକ ଭକ୍ତି, ମୁହଁରେ ପଦ୍ୟ କଥା ବି କୁହନ୍ତିନି, ଯେତେ ଯାହା କହିଲେ ଚୁପ୍ ରହନ୍ତି। ତାକୁ ଦେଖିଲା ପରେ ପ୍ରକାଶ କାହିଁକି ନିଜର କଥା କହିପାରିଲେନି। ସେ ଜାଣନ୍ତି ବୋଉ ପରି ଏକ ସମ୍ପୂର୍ଣ୍ଣ ନିର୍ଭରଶୀଳ ରୋଗୀ ପ୍ରବେଶ ପାଇଁ ନିଶ୍ଚୟ ସମସ୍ୟା ହେବ, ବିଚରା ପିଲାଟା କେତେ ହଇରାଣ ହେବ। ସଞ୍ଜବେଳେ ସମସ୍ତେ ଏକାଠି ବସିଲେ, ପରସ୍ପର ମୁହଁକୁ ଚାହିଁଲେ, ସମସ୍ତେ ସମସ୍ତଙ୍କର ଅସୁବିଧା ହୃଦୟଙ୍ଗମ କରୁଥିଲେ। କିନ୍ତୁ କରାଯିବ କ'ଣ? ଇତି କହିଲେ, ତୁମର ସେଠି ଆୟା ମିଳିବନି ଲୋପା, ବୋଉଙ୍କ କଥା ବୁଝିବାକୁ? ଲୋପା ଖପ୍ କିରି କଥାଟାକୁ ମାଡ଼ି ବସିଲେ, କୁଆଡ଼ୁ ମିଳିବ ବାପା, ସ୍ଥାୟୀ ଆୟା କଥା ଛାଡ଼, ଘରେ କାମ କରିବାକୁ ଚାକିରାଣୀ ବି ନାହାନ୍ତି, ସେମିତି ମିଳୁଥିଲେ ଆମେ ଝିଅକୁ କ'ଣ କ୍ରେଜ୍ରେ ଛାଡ଼ି ଯାଆନ୍ତୁ? ଦେଖୁନ ପିଲାଟା ଝଡ଼ି ଝଡ଼ି କେମିତି କଣ୍ଟା ଦିଶିଲାଣି। ପ୍ରବେଶ ମୁଣ୍ଡ ହଲାଇଲେ, ଇତି ଚୁପ୍ ରହିଲେ। ସମସ୍ତେ ବୁଝିଗଲେ ଯେ ବୋଉକୁ ନେବା ଅବସ୍ଥାରେ ସେମାନେ ବି ନାହାନ୍ତି। ତେବେ ବି ସେ କହିଲେ, ୟାଙ୍କର ପଦୋନ୍ନତି ହୋଇଛି, କୋରାପୁଟ ବି ବଦଳି ହୋଇଯାଇଛି, ପିଲାମାନଙ୍କର ପାଠପଢ଼ା ଅଧା ହୋଇଛି, ଏ ବର୍ଷର ମାସ କେତେଟା ସରିଗଲେ ଆମେ ଚାଲିଯିବୁ, କେତେ କଷ୍ଟରେ ପଦୋନ୍ନତି ହୋଇଛି, ଗତ ବର୍ଷ ୟାଙ୍କଠୁ ଜୁନିୟରମାନେ ପାଇଗଲେ, କାମରେ ଅବହେଳା ଯୋଗୁଁ ୟାଙ୍କୁ ଦିଆଗଲାନି, କ'ଣ କରିବେ? ବୋଉଙ୍କୁ ଛାଡ଼ି କାମ କରିପାରୁଛନ୍ତି କେଉଁଠୁ? ମାସ ମାସ ଧରି ଟ୍ରେନିଂ ଯିବାକୁ ମନା କଲେ, ବଦଳି ହେଲେ ଛୁଟି ନେଇ ଘରେ ରହିଲେ, ସେଇଥିପାଇଁ ତାଙ୍କୁ ପଦୋନ୍ନତି ମିଳିଲାନି, ଏଥର ପାଇଛନ୍ତି। ଯେତେବେଳେ କିଛି ଦିନ ତ ଅସୁବିଧା ଭୋଗିବାକୁ ପଡ଼ିବ, ତମେ ଏଇ କେତେ ମାସ କଷ୍ଟ କରି ପାଖରେ ରଖ, ଆମେ ସେଠାକୁ ଗଲେ ନେଇ ଆସିବୁ। ପ୍ରବେଶ ଲୋପା ମୁହଁକୁ ଚାହିଁଲେ। ଲୋପା କହିଲେ, କେମିତି କହୁଛ ଅପା, କିଏ ବୁଝିବ ତାଙ୍କ କଥା? ଆମେ ତ ଦୁଇଜଣ ଯାକ ବାହାରେ, ବରଂ ତମେ ଏଇଠି ଲୋକଟାଏ ରଖ, ଯାହା ଟଙ୍କା ଖର୍ଚ୍ଚ ହେବ ଆମେ ଦେବୁ। ପ୍ରବେଶ ମୁଣ୍ଡ ଟୁଙ୍ଗାରିଲେ। ଇତିଙ୍କର ମୁହଁ ଲାଲ ପଡ଼ିଗଲା। କାଲିକାର ଝିଅଟେ ତାଙ୍କୁ ଟଙ୍କା ଦେଖାଉଛି? ସେ ରାଗ ତମତମ ହୋଇ ପ୍ରକାଶଙ୍କ ମୁହଁକୁ ଚାହିଁଲେ, ତମେ ଚାକର ରଖ କି ପୂଜାରୀ ରଖ? ସମସ୍ତେ ଚୁପ୍। ପ୍ରବେଶ ଅପ୍ରସ୍ତୁତ ହେଲେ। ଲୋପାର ବୋଧହୁଏ ଏମିତି କହିବାର ନଥିଲା, କଥାଟାକୁ ନ ବଢ଼ାଇ କିଛି ଗୋଟେ ସମାଧାନର ବାଟ ଖୋଜିଲେ ଭଲ ହୁଅନ୍ତା। ସେ କହିଲେ, ବୋଉକୁ କିଛିଦିନ ପାଇଁ କୁନୁଅପା ପାଖରେ ଛାଡ଼ିଦେଲେ କେମିତି ହୁଅନ୍ତା? ଝିଅ ହିସାବରେ ତାର ତ କିଛି କର୍ତ୍ତବ୍ୟ ରହିଛି। ଇତି ମୁହଁ ମୋଡ଼ିଦେଲେ। ଏତେଦିନ ହେଲା ବୋଉ ପଡ଼ିଛନ୍ତି, କେବେ ଆସିଲେଣି ଦେଖିବାକୁ? କେବେ କେବେ ସକାଳୁ ଆସିଲେ ସଞ୍ଜରେ ଚାଲିଯାଉଛନ୍ତି କାମର ବାହାନା କରି। ଏଠି ରହିଲେ ସେବା କରିବାକୁ ପଡ଼ୁଛି ତ, ସିଏ ପୁଣି ପାଖରେ ରଖିବେ, ତାଙ୍କୁ ତ ବାହାନା ବହୁତ ମିଳିବ। ପ୍ରକାଶ କଣେଇ ହୋଇ ଗୋଟେ ଜାଗାରେ ବସିଥିଲେ, ଏପର୍ଯ୍ୟନ୍ତ ଚୁପ୍ ଥିଲେ। ସମସ୍ତଙ୍କର କଥାବାର୍ତ୍ତା ତାଙ୍କ ମୁଣ୍ଡରେ ପଶୁଥିଲା ନା ନାହିଁ କେଜାଣି। କିଛି ସମୟ ପରେ ଧୀରସ୍ଥିର ଭାବରେ କହିଲେ, ବହୁତ ଭଗବାନ, ଭଗବାନଙ୍କ ପୂଜାରେ ବେଳେବେଳେ ବାଧା ଜୁଟେ, ସେଥିପାଇଁ ଆମେ ହାରିଯିବା। ଏଇ ଛାର ସମସ୍ୟାରେ ତମେ ମୁଣ୍ଡ ନୁହାଁ ଦେବ। ଦେଖ, ମୋର ଚାକିରି ଆଉ ବା କେତେଦିନ ରହିଲା, ପଦୋନ୍ନତିଟେ ପାଇଲେ କ'ଣ ବା ହେଇଯିବ? କୋରାପୁଟ ଭଳି ଜାଗାରେ କଷ୍ଟ ପାଇବି ସିନା, ତମେ ବି ସେଠି ଯାଇ କେଉଁ ରହିପାରିବ ଯେ? ବରଂ ଏଠି ପିଲାମାନଙ୍କ ସାଙ୍ଗେ ହସି ଖେଳି ସମୟ ଦେବନି କାହିଁକି? କ'ଣ ମିଳିବ ସେଥିରୁ? କେତେଟା ଟଙ୍କା ବା ଅଧିକ ମିଳିବ? ଯାହା ମିଳିବ ବାଟ ଖର୍ଚ୍ଚରେ ତ ସରିଯିବ, ବରଂ ପ୍ରମୋସନ୍ଟା ନ ହେଉ। ସମସ୍ତେ ଚମକି ପଡ଼ିଲେ। ଇତି ଚାହିଁଲେ ପ୍ରକାଶଙ୍କର ମୁହଁକୁ, ଭଲ ଭାବେ ନିରେଖି ଦେଖିଲେ। କିଛି କୁଟିଳତା କି ପ୍ରହସନ ନଥିଲା ସେ ମୁହଁରେ, ଏକ ଶାନ୍ତ ଦୀପ୍ତ ଅବିଚଳିତ ଆଖି ଦୁଇଟି ସେମିତି ପୂର୍ବପରି ସ୍ଥିର ଥିଲା। କେତେ ଆଗରୁ ପଦୋନ୍ନତି ପାଇ ବ୍ୟସ୍ତ ହୋଇ ପଡ଼ୁଥିବା ଲୋକଟିର ପାଇବା ମୁହୂର୍ତ୍ତରେ ପ୍ରତ୍ୟାବର୍ତ୍ତନ କାହିଁକି? ତାଙ୍କଠୁ ଅନେକ ପଛରେ ଚାକିରି ଆରମ୍ଭ କରି ପଦୋନ୍ନତି ପାଇସାରିଛନ୍ତି ବୋଲି ଦିନେ କୋର୍ଟ କଚେରୀକି ଯିବା ପାଇଁ ପ୍ରସ୍ତୁତ ହେଉଥିବା ଏହି ଲୋକଟି ଏଭଳି ଏକ ବିଚାରରେ ଉପନୀତ ହେଲା କିପରି? ଇତି ବୁଝିପାରିଲେ ତାଙ୍କ ଭିତରର ମହନୀୟତାକୁ। ନିଜକୁ ଏକ ଅତି ମାନବ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ପ୍ରକାଶ। ମିଲି, ଏଲି, ରୋମି ସମସ୍ତେ ଚୁପ୍ ହୋଇ ବସି ରହିଥିଲେ। ଲୋପା ମୁଣ୍ଡରେ ଅଧା ଓଢ଼ଣା ଟାଣି ମୁଣ୍ଡ ପୋତିଥିଲେ। କେବଳ ବିଚଳିତ ଦେଖାଯାଉଥିଲେ ପ୍ରବେଶ। ନିଜ କାର୍ଯ୍ୟଧାରାର ଅନିୟମିତତାକୁ ପରଖି ଦେଖୁଥିଲେ ନିଜ ଭିତରେ। ସେ ନିଜକୁ ଦୋଷୀ ଦୋଷୀ ଅନୁଭବ କରୁଥିଲେ ମଧ୍ୟ ବିଚଳିତ ଭାବରେ ନୀରବ ଥିଲେ। ପ୍ରକାଶ ଆଉ ଅଧିକ କହିଲେନି, ଉଠିଯାଇ ବୋଉ ପାଖରେ ଚୁପ୍ଚାପ୍ ଠିଆ ହୋଇ ରହିଲେ। ବୋଉଙ୍କର ଆଖି ଢଳ ଢଳ ଥିଲା, ସବୁକିଛି ବୁଝିପାରୁଥିଲା ସିଏ। ପ୍ରବେଶ ଲୋପା ଚାଲିଗଲେ, ତାଙ୍କର ଅଧିକ ଛୁଟି ନଥିଲା। ଯେମିତି ହେଉ ପଛେ ସେମାନଙ୍କ ଲାଗି ସମସ୍ୟାର ସମାଧାନ ହୋଇଗଲା। କେଜାଣି କାହିଁକି ଇତିଙ୍କୁ ଏସବୁ ଭଲ ଲାଗିନଥିଲା। ତାଙ୍କୁ ଲାଗିଲା ସମସ୍ତେ ମାନେ ସ୍ୱାର୍ଥପର, ନିଜ ନିଜର ସ୍ୱାର୍ଥ ନେଇ ବ୍ୟସ୍ତ। ପ୍ରକାଶ କର୍ତ୍ତବ୍ୟ ନାଁରେ ବଡ଼ପଣିଆ ଦେଖାଇଦେଲେ, ସମସ୍ତଙ୍କ ପାଇଁ ନମସ୍ୟ ହୋଇଗଲେ। ପ୍ରବେଶ ଏକ ଆସନ୍ନ ବ୍ୟସ୍ତତା ତଥା ଅସୁବିଧାରୁ ମୁକ୍ତି ପାଇଗଲେ। ଲୋପା ଏକ ଅନାହୁତ ବିରକ୍ତିକର କର୍ତ୍ତବ୍ୟରୁ ରକ୍ଷା ପାଇବାରୁ ଭଗବାନଙ୍କୁ ମୁଣ୍ଡିଆ ମାରିଲେ। ମେଲି, ଏଲି, ରୋମି ମଧ୍ୟ କିଛିଟା ଦାୟିତ୍ୱମୁକ୍ତ ହେଲେ। ବାପା ବାହାରେ ରହିଥିଲେ କର୍ତ୍ତବ୍ୟର କିଛିଟା ଛିଟା ତାଙ୍କ ଉପରକୁ ଧସେଇ ପଶିଥାନ୍ତା, କିନ୍ତୁ ଇତି ତାଙ୍କ କଥା ବୁଝିଲା କିଏ? ସମସ୍ତେ ନିଜକୁ ମୁକ୍ତ କରିସାରିଲା ପରେ ସବୁ ବୋଝ ତାଙ୍କରି ଉପରେ ଲଦି ହେଇଗଲା, ଅଥଚ କେହି ବୁଝିଲେନି ତାଙ୍କର ବ୍ୟସ୍ତତା। ନିଜର କର୍ତ୍ତବ୍ୟ ନାଁରେ ତାଙ୍କ ଉପରେ ସବୁକିଛି ଲଦି ଦିଆଯାଉଛି, ଆଉ ସେ ନୀରବରେ ମୁଣ୍ଡ ନୁଆଁ ଦେଉଛନ୍ତି, ସେ କଥା ବୁଝିଲା କିଏ? ସେ ତ ଗୌଣ ହୋଇଗଲେ ପରିସ୍ଥିତି ଭିତରେ। ଲୋପା ଦୁର୍ଗାପୁର ଯିବାର କିଛି ସମୟ ପୂର୍ବରୁ ତାଙ୍କ ସଙ୍ଗେ କଥା ହେଉଥିଲା, ମନରେ ତାର ଅନେକ ରାଗ। ପ୍ରବେଶ ବି ଆଜିକାଲି ମାଇଚିଆ ବନିଗଲେଣି, କିଛି କହିପାରୁନାହାନ୍ତି ସ୍ତ୍ରୀ କଥା ଉପରେ। ଏତେ ବଡ଼ କଥାଟାଏ ଶୁଣି ଚୁପ୍ ରହିଲେ କେ ଜାଣି କେମିତି? ପ୍ରକାଶ ହୋଇଥିଲେ। ଲୋପା କହିଲେ, ଅପା, ଏମିତି ଲୋକମାନେ ବଞ୍ଚି ରହି ଲାଭ କ'ଣ କହିଲ? କାହିଁକି ଏମାନଙ୍କୁ ବଞ୍ଚିବାକୁ ଦିଆଯାଏ କେ ଜାଣି? ଖାଲି ଅନ୍ୟ ଉପରେ ବୋଝ ହୋଇ ପଡ଼ି ରହିବେ ସିନା, କାହାର କାମକୁ ବି ଆସିବେନି। କେଉଁଦିନ କ'ଣ କର୍ତ୍ତବ୍ୟ କରିଥିଲେ, କେଉଁ ନୂଆ କଥାଟିଏ କଲେ, ତାର ମାନେ ନୁହେଁ ଯେ ଆଜିକାଲିକା ପରି ଯୁଗରେ କାମଦାମ ଛାଡ଼ି ପେଟରେ ଓଦାକନା ପକାଇ ଶ୍ରବଣ କୁମାର ବନିଯିବେ। ପିଲାମାନଙ୍କ ପାଇଁ କର୍ତ୍ତବ୍ୟ ନ କଲେ ସେମାନେ ପୁଣି ଭବିଷ୍ୟତରେ ଦାୟୀ କରିବେ ଯେ? ଏ ଯୁଗରେ ତ ହାତ ଗୋଡ଼ ବାନ୍ଧି ଘରେ ବସିବା ସମ୍ଭବ ନୁହେଁ। ଦେଖ ତ, ଭାଇ ଯେଉଁ କାମ କଲେ ତାହା କେତେ ଦୂର ସମୀଚୀନ? ଇତି ନୀରବ ରହିଲେ। ନିଜର ସ୍ୱାର୍ଥର ଓଜନଟା ପରଖି ଦେଖୁଥିଲେ ବୋଧହୁଏ। ଏମାନଙ୍କୁ ବରଂ ଆଇନଗତ ଭାବରେ ବିଷ ଦେଇଦେବା ଉଚିତ। ଇତି ଚମକି ପଡ଼ିଲେ। କିଏ ଯେମିତି ପଛପଟୁ ଜୋରରେ ଧକ୍କାଟାଏ ଲଗାଇଦେଲା। ପ୍ରବେଶ ଅଳ୍ପ ମୁହଁ ଟେକି ଭାଉଜ ମୁହଁକୁ ଦେଖି ପୁଣି ତଳକୁ ଚାହିଁଲେ ନ ଶୁଣିଲା ପରି। ମୋର ତ ବେଳେବେଳେ ମନେ ହୁଏ ମୁଁ କିଏ ଜାଣିବ ଯେ କେତେ ଦିନ ଏମିତି କଷ୍ଟ ସହୁଥିବେ। କିଏ ଜାଣି କାହିଁକି ଇତି କିଛି କହିପାରିଲେନି। ଲୋପାର କଥାରେ ତାଙ୍କର ସମର୍ଥନ ଥିଲା କି ନାହିଁ ତା ମଧ୍ୟ ପରଖି ଦେଖିଲେନି। ଲୋପା ଡାକିକରି ପ୍ରବେଶ ଚାଲିଗଲେ। ଗଲାବେଳେ ବୋଉଙ୍କୁ ଦେଖା କରିନଥିଲେ ଲୋପା। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ପ୍ରଦୋଷ ମିଶ୍ରଙ୍କ ଗଳ୍ପ ବୋଉର ଦ୍ୱିତୀୟ ଭାଗ। ନମସ୍କାର।